ଜୋଏଲ ଭବିଷ୍ୟତବକ୍ତାଙ୍କ ପୁସ୍ତକ ଏକ ପର୍ବ ପଥୁଏଲଙ୍କ ପୁତ୍ର ଜୋଏଲଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା। ହେ ଇସ୍ରାଏଲର ପ୍ରାଚୀନଗଣ, ତୁମ୍ଭେମାନେ ଏହି କଥା ଶୁଣ, ଆଉ ହେ ଦେଶ ନିବାସୀ ସକଳ, ତୁମ୍ଭେମାନେ କର୍ଣ୍ଣପାତ କର। ତୁମ୍ଭମାନଙ୍କ ସମୟରେ କି ଅବା, ତୁମ୍ଭମାନଙ୍କର ପୂର୍ବପୁରୁଷଗଣର ସମୟରେ କି ଏହା ଘଟିଅଛି? ତୁମ୍ଭେମାନେ ଆପଣା ଆପଣା ସନ୍ତାନଗଣକୁ ଏହା ଜଣାଅ, ଓ ତୁମ୍ଭମାନଙ୍କର ସନ୍ତାନଗଣ ସେମାନଙ୍କ ସନ୍ତାନଗଣକୁ ଜଣାଅନ୍ତୁ, ଆଉ ସେମାନଙ୍କର ସନ୍ତାନଗଣ ଆସନ୍ତା ପିଢ଼ିଙ୍କୁ ଜଣାଅନ୍ତୁ। ଶୁକକୀଟ ଯାହା ଛାଡ଼ିଲା ପଙ୍ଗପାଳ ତାହା ଖାଇଅଛି, ଓ ପଙ୍ଗପାଳ ଯାହା ଛାଡ଼ିଲା ପତଙ୍ଗ ତାହା ଖାଇଅଛି, ଓ ପତଙ୍ଗ ଯାହା ଛାଡ଼ିଲା ଘୁରଘୁରିଆ ତାହା ଖାଇଅଛି। ହେ ମତୁଆଳାମାନେ, ଜାଗି ଉଠ ଓ ରୋଦନ କର। ହେ ମଦ୍ୟପାୟୀ ସମସ୍ତେ, ମିଷ୍ଟ ଦ୍ରାକ୍ଷାରସ ସକାଶୁ ହାହାକାର କର, କାରଣ ତାହା ତୁମ୍ଭମାନଙ୍କର ମୁଖରୁ ଅନ୍ତର କରାଯାଇଅଛି। ଯେହେତୁ ଆମ୍ଭ ଦେଶ ବିରୁଦ୍ଧରେ ଏକ ଗୋଷ୍ଠୀ ଉଠି ଆସିଅଛି, ସେ ବଳବାନ ଓ ଅସଂଖ୍ୟ, ତାହାର ଦନ୍ତ ସିଂହଦନ୍ତ ତୁଲ୍ୟ, ଓ ତାହାର କଳଦନ୍ତ ଏକ ବୃହତ୍ ସିଂହର କଳଦନ୍ତ ତୁଲ୍ୟ। ସେ ଆମ୍ଭର ଦ୍ରାକ୍ଷଲତା ଉଜାଡ଼ କରିଅଛି, ଓ ଆମ୍ଭ ଡିମ୍ବିରି ବୃକ୍ଷର ଛେଲି ଛଡ଼ାଇ ପକାଇଅଛି। ସେ ତାହା ସମ୍ପୂର୍ଣ୍ଣ ଛେଲିଶୂନ୍ୟ କରି ପକାଇ ଦେଇଅଛି, ତହିଁର ଶାଖା ସବୁ ଶୁକ୍ଳ କରାଯାଇଅଛି। ଯୌବନ କାଳୀନ ସ୍ୱାମୀ, ଶୋକର ଚଟବସ୍ତ୍ର ପରିହିତା କନ୍ୟା ତୁଲ୍ୟ ବିଳାପ କର। ସଦାପ୍ରଭୁଙ୍କ ଗୃହରୁ ଭକ୍ଷ୍ୟ ନୈବେଦ୍ୟ ଓ ପେୟ ନୈବେଦ୍ୟ ଅନ୍ତର କରାଯାଇଅଛି। ସଦାପ୍ରଭୁଙ୍କର ପରିଚାରକ ଯାଜକଗଣ ଶୋକ କରନ୍ତି, କ୍ଷେତ୍ର ଉଜାଳ ହୋଇଅଛି, ଭୂମି ଶୋକ କରୁଅଛି, କାରଣ ଶସ୍ୟ ଉଜାଳ ହୋଇଅଛି, ନୂତନ ଦ୍ରାକ୍ଷାରସ ଶୁଖିଯାଇଅଛି, ତୈଳକ୍ଷୟ ପାଇଅଛି। ହେ କୃଷକଗଣ, ତୁମ୍ଭେମାନେ ଲଜ୍ଜିତ ହୁଅ, ହେ ଦ୍ରାକ୍ଷାକ୍ଷେତ୍ରର ପାଳକଗଣ, ତୁମ୍ଭେମାନେ ଗହମ ଓ ଜବ ବିଷୟରେ ହାହାକାର କର, କାରଣ କ୍ଷେତ୍ରର ଶସ୍ୟ ନଷ୍ଟ ହୋଇଅଛି, ଦ୍ରାକ୍ଷାଲତା ଶୁଷ୍କ ହୋଇଅଛି, ଓ ଡିମ୍ବିରି ବୃକ୍ଷ ମ୍ଲାନ ହେଉଅଛି, ଡାଳିମ୍ବ ବୃକ୍ଷ, ମଧ୍ୟ ଖର୍ଜୁର ବୃକ୍ଷ ଓ ନାଗରଙ୍ଗ ବୃକ୍ଷ, ଆଉ କ୍ଷେତ୍ରସ୍ଥ ଯାବତୀୟ ବୃକ୍ଷ ଶୁଷ୍କ ହୋଇଅଛି, କାରଣ ମନୁଷ୍ୟ ସନ୍ତାନଗଣ ମଧ୍ୟରୁ ଆନନ୍ଦ ଶୁଷ୍କ ହୋଇଯାଇଅଛି। ହେ ଯାଜକଗଣ, ତୁମ୍ଭେମାନେ ଚଟବସ୍ତ୍ରରେ କଟି ବାନ୍ଧି ବିଳାପ କର। ହେ ଯଜ୍ଞବେଦୀର ପରିଚାରକଗଣ, ତୁମ୍ଭେମାନେ ହାହାକାର କର। ହେ ଆମ୍ଭ ପରମେଶ୍ୱରଙ୍କର ପରିଚାରକଗଣ, ତୁମ୍ଭେମାନେ ଆସ, ଚଟବସ୍ତ୍ର ପିନ୍ଧି ସାରାରାତ୍ରି କ୍ଷେପଣ କର, କାରଣ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହରୁ ଭକ୍ଷ୍ୟ ନୈବେଦ୍ୟ ଓ ପେୟ ନୈବେଦ୍ୟ ନିବୃତ କରାଯାଇଅଛି। ତୁମ୍ଭେମାନେ ପବିତ୍ର ଉପବାସ ନିରୂପଣ କର, ମହାସଭା ଆହ୍ୱାନ କର। ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ଗୃହରେ ପ୍ରାଚୀନଗଣଙ୍କୁ ଓ ଦେଶନିବାସୀ ସମସ୍ତଙ୍କୁ ଏକତ୍ର କରି ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର। ହାୟ ହାୟ ସେ ଦିନ, କାରଣ ସଦାପ୍ରଭୁଙ୍କ ଦିନ ସନ୍ନିକଟ, ସର୍ବଶକ୍ତିମାନଙ୍କ ନିକଟରୁ ପ୍ରଳୟର ତୁଲ୍ୟ ତାହା ଉପସ୍ଥିତ ହେବ। ଆମ୍ଭମାନଙ୍କ ଦୃଷ୍ଟିରୁ ଖାଦ୍ୟ ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହରୁ ଆନନ୍ଦ ଓ ଉଲ୍ଲାସ କି ଅଲଗା କରାଯାଇ ନାହିଁ। ବିହନ ସବୁ ଟେଳା ତଳେ ପଚିଯାଉଅଛି, ଗୋଲା ସବୁ ଧ୍ୱଂସିତ, ଶସ୍ୟ ଅମାର ସବୁ ଭଗ୍ନ ହୋଇଅଛି, କାରଣ ଶସ୍ୟ ଶୁଷ୍କ ହୋଇଅଛି। ପଶୁଗଣ କିପରି ଆର୍ତ୍ତସ୍ୱର କରନ୍ତି, ଚରା ନଥିବାରୁ ଗୋରୁପଲ୍ଲ ବ୍ୟାକୁଳ ହେଉଅଛନ୍ତି, ମେଷପଲ ଦଣ୍ଡ ପାଉଅଛନ୍ତି। ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ ପ୍ରାର୍ଥନା କରୁଅଛି, କାରଣ ଅଗ୍ନି ପ୍ରାନ୍ତରର ଚରଣୀ ସ୍ଥାନ ସବୁ ଗ୍ରାସ କରିଅଛି, ଓ ଅଗ୍ନିଶିଖା କ୍ଷେତ୍ରର ବୃକ୍ଷ ସବୁ ଦଗ୍ଧ କରିଅଛି। ହଁ, କ୍ଷେତ୍ରସ୍ଥ ପଶୁ ସକଳ ତୁମ୍ଭ ନିକଟରେ ଧଇଁସଇଁ ହେଉଅଛନ୍ତି, ଯେହେତୁ ଜଳସ୍ରୋତ ସବୁ ଶୁଷ୍କ ହୋଇଅଛି ଓ ଅଗ୍ନି ପ୍ରାନ୍ତରର ଚରଣୀ ସ୍ଥାନ ସବୁ ଗ୍ରାସ କରିଅଛି।